26 ସାଉଲ ଓ ତାଙ୍କ ସୈନ୍ୟ ଦଳ ଦାଉଦଙ୍କୁ ଧରିବା ପାଇଁ ପ୍ରାନ୍ତରକୁ ଗଲେ। ରାତ୍ର ସମୟରେ ସାଉଲ ଓ ତାଙ୍କ ଲୋକ ଶୟନ କରୁଥିବା ବେଳେ ଦାଉଦ ଏବଂ ତାହାର ସଙ୍ଗୀ ଅବିଶାୟ ସେଠାକୁ ଗଲେ। ଅବିଶାୟ ସାଉଲଙ୍କୁ ଶୟନ ଅନୁସାରେ ମାରିବାକୁ ଇଚ୍ଛା କଲେ, କିନ୍ତୁ ଦାଉଦ ବାରଣ କଲେ। ସେ କହିଲେ, ଯେ କେହି ଈଶ୍ୱରଙ୍କ ମନୋନୀତଙ୍କୁ ଆଘାତ କରିବ ଈଶ୍ୱର ତାହାଙ୍କୁ ଦଣ୍ଡ ଦେବେ। ସାଉଲଙ୍କ ପାଖରେ ଥିବା ଖଡ଼ଗ ଓ ଜଳପାତ୍ର ନେଇ ସେ ଚାଲିଗଲେ। ଦୂରକୁ ଯାଇ ସେ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ସୈନ୍ୟଗଣ, ତୁମ୍ଭେମାନେ ନିଜ ରାଜାଙ୍କୁ ସୁରକ୍ଷା ଦେଇପାରୁନାହଁ, ଏଠାରେ ରାଜାଙ୍କ ଖଡ଼ଗ ଅଛି। ସେ ସାଉଲଙ୍କୁ କହିଲେ, ମୁଁ ଯେପରି ଆପଣଙ୍କ ଜୀବନକୁ ରକ୍ଷା କଲି ସେପରି ଈଶ୍ୱର ମୋ ଜୀବନକୁ ରକ୍ଷା କରନ୍ତୁ। ଏହାପରେ ସାଉଲ ଦାଉଦଙ୍କ ପଛରୁ ଫେରିଗଲେ।